ନମସ୍କାର, ମୁଁ ମନୋରମା ମହାନ୍ତି, ଆଇ ଏମ୍ ଡି ଭୁବନେଶ୍ୱରରୁ, ପୁରା ଓଡ଼ିଶା ରାଜ୍ୟରେ ୱେଦର ବ୍ରିଟିଂ କରୁଛି। ଯଦି ଦେଖିବା ଗତ 24 ଘଣ୍ଟାରେ ହାଇଏଷ୍ଟ ମ୍ୟାକ୍ସିମମ୍ ଟେମ୍ପରେଚର ରେକର୍ଡ କରାଯାଇଥିଲା ବଲାଙ୍ଗୀରଠାରେ 39 ଡିଗ୍ରୀ ସେଲସିୟସ। ଆଉ ଯଦି ଦେଖିବା ଆଗାମୀ 7 ଦିନ ପାଇଁ ଫୋର୍କାଷ୍ଟ, ଯଦି ଦେଖିବା ଆମର ପୂର୍ବାନୁମାନ କରୁଛି କି ଆଗାମୀ 7 ଦିନ ପାଇଁ ବର୍ଷା ରହିବ, ହାଲକରେ ମଧ୍ୟମ ଧରଣର ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଆଉ ଝଟକା ପବନ ବି ରହିବାର ସମ୍ଭାବନା ରହିଛି। କିନ୍ତୁ ଆଗାମୀ 24 ଘଣ୍ଟା ପାଇଁ ଗୋଟେ କିମ୍ବା 2 ସ୍ଥାନରେ ପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ପାଇଁକା ଲାଇଟ୍ ମଡରେଟ୍ ରେନ୍, ହାଲକରେ ମଧ୍ୟମ ଧରଣର ବର୍ଷା ସହିତ ପ୍ରବଳ ବର୍ଷା ଗୋଟେ କିମ୍ବା 2 ସ୍ଥାନରେ, ତା ସହିତ କୁଆପଥର ବର୍ଷା, ବିଜୁଳି ଘଡ଼ଘଡ଼ି ଆଉ ଝଟକା ପବନ 50-60 କିଲୋମିଟର/ଘଣ୍ଟାରେ ରହିବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଆଉ ଗଜପତି ଜିଲ୍ଲାରେ, ତା ସହିତ ଅଲଗା ଜିଲ୍ଲାମାନଙ୍କରେ ଯେମିତିକି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଜିଲ୍ଲାରେ ବର୍ଷା, ହାଲକରେ ମଧ୍ୟମ ଧରଣର ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଆଉ ଝଟକା ପବନ 40-50 କିଲୋମିଟର/ଘଣ୍ଟାରେ ରହିବାର ସମ୍ଭାବନା ରହିଛି। ତା ସହିତ ଯଦି ଦେଖିବା ଅଲଗା ଜିଲ୍ଲା ଗୁଡ଼ିକରେ ବି ଗୋଟେ କିମ୍ବା 2 ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ତା ସହିତ ଝଟକା ପବନ 30-40 କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି। ଯଦି ଦେଖିବା କାଲି ପାଇଁ ଫୋର୍କାଷ୍ଟ, କାଲି ପାଇଁ ବି ହାଲକରେ ମଧ୍ୟମ ଧରଣର ବର୍ଷା, ତା ସହିତ ଗୋଟେ କିମ୍ବା 2 ସ୍ଥାନରେ କୁଆପଥର ବର୍ଷା, ପ୍ରବଳ ବର୍ଷା, ବିଜୁଳି ଘଡ଼ଘଡ଼ି ଆଉ ଝଟକା ପବନ 50-60 କିଲୋମିଟର/ଘଣ୍ଟାରେ ରହିବାର ସମ୍ଭାବନା ରହିଛି। ଯେମିତିକି ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ। ତା ସହିତ କାଲି 4 ତାରିଖରେ ହାଲକରେ ମଧ୍ୟମ ଧରଣର ବର୍ଷା, ବିଜୁଳି ଘଡ଼ଘଡ଼ି ଆଉ ଝଟକା ପବନ 50-60 କିଲୋମିଟର/ଘଣ୍ଟାରେ ରହିବାର ସମ୍ଭାବନା ରହିଛି କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାରେ ଆଉ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଜିଲ୍ଲାରେ ବି ବର୍ଷା ସହିତ ବିଜୁଳି ଘଡ଼ଘଡ଼ି, ଝଟକା ପବନ 40-50 କିଲୋମିଟର/ଘଣ୍ଟାରେ ରହିବ। ଆଉ ଅଲଗା ଜିଲ୍ଲା ଗୁଡ଼ିକରେ ବି ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି, ବର୍ଷା ବି ରହିବାର ସମ୍ଭାବନା ରହିଛି ହାଲକରେ ମଧ୍ୟମ ଧରଣ, ତା ସହିତ ଝଟକା ପବନ 30-40 କିଲୋମିଟର/ଘଣ୍ଟାରେ ରହିବ। ଆଉ 5 ତାରିଖରେ ଯଦି ଦେଖିବା, 5 ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ, କୁଆପଥର ବର୍ଷା ହେବାର ବି ବିଶେଷ ସମ୍ଭାବନା ନାହିଁ। କିନ୍ତୁ ଜିଲ୍ଲା ଗୁଡ଼ିକ, ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲା ଗୁଡ଼ିକ, ତା ସହିତ ମୟୂରଭଞ୍ଜ, କେଉଁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲାରେ ହାଲକରେ ମଧ୍ୟମ ଧରଣର ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଆଉ ଝଟକା ପବନ ରହିବାର ସମ୍ଭାବନା ରହିଛି। ସେତେବେଳେ ପବନର ଗତି ରହିବ 40-50 କିଲୋମିଟର/ଘଣ୍ଟାରେ। ଆଉ 6 ତାରିଖରେ ବି ବର୍ଷା କଣ୍ଟିନ୍ୟୁ କରିବ ଆମର ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲା ଗୁଡ଼ିକ, ତା ସହିତ ମୟୂରଭଞ୍ଜ, କେଉଁଝର, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଆଉ 40-50 କିଲୋମିଟର ଝଟକା ପବନ ରହିବାର ସମ୍ଭାବନା ରହିଛି। ଆଉ ଅଲଗା ଜିଲ୍ଲା ଗୁଡ଼ିକ ଯେମିତି ନବରଙ୍ଗପୁର, କଳାହାଣ୍ଡି, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାରେ 30-40 କିଲୋମିଟର/ଘଣ୍ଟାରେ ପବନ ରହିବ, ଝଟକା ପବନ, ତା ସହିତ ବିଜୁଳି ଘଡ଼ଘଡ଼ି ରହିବାର ସମ୍ଭାବନା ରହିଛି। ଆଉ 6 ତାରିଖରେ କିଛି ୱାର୍ଣ୍ଣିଂ ନାହିଁ, କିନ୍ତୁ ଗୋଟେ କିମ୍ବା 2 ସ୍ଥାନରେ ହାଲକରେ ମଧ୍ୟମ ଧରଣର ବର୍ଷା ରହିବ, 6 ତାରିଖ, 7 ତାରିଖ, 8 ତାରିଖରେ ବି ରହିବ। ଆଉ ଯଦି ଦେଖିବା ତାପମାତ୍ରା, ଦିନ ତାପମାତ୍ରାର ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ଆଗାମୀ 4-5 ଦିନ ମଧ୍ୟରେ। ନମସ୍କାର।